ନମସ୍କାର ଶ୍ରୋତା ବନ୍ଧୁ, ଓଡ଼ିଶା ମୋବାଇଲ ବାଣୀର ସକାଳ ଖବରରେ ଆପଣଙ୍କୁ ସ୍ୱାଗତ। କଟକ ଶିଶୁ ଭବନରେ ଥମୁନି ମୃତ୍ୟୁର ତାଣ୍ଡବ। ସ୍ୱାସ୍ଥ୍ୟମନ୍ତ୍ରୀ ସ୍ୱାସ୍ଥ୍ୟ ସଚିବଙ୍କଠାରୁ ଆରମ୍ଭ କରି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ପର୍ଯ୍ୟନ୍ତ ସମସ୍ତେ ତନାଘନା କରୁଛନ୍ତି। ଏକାଧିକ କମିଟି ଯାଞ୍ଚ, ଅନୁଧ୍ୟାନ ଏବଂ ତଦନ୍ତ ବି ଚଳାଇଛନ୍ତି। ଏସବୁ ଭିତରେ ଶିଶୁ ମୃତ୍ୟୁ ରୋକି ହେଉନାହିଁ, ଓଲଟି ଗତକାଲି ଅଧିକ ଶିଶୁ ମାଆକୁଳ ଛାଡ଼ିଛନ୍ତି ଶିଶୁ ଭବନରେ। ଶେଷ 24 ଘଣ୍ଟାରେ ଆଖି ବୁଜିଲେଣି 8 ଶିଶୁ, 10 ଦିନରେ ମୃତ୍ୟୁ ସଂଖ୍ୟା ହେଲାଣି 46। ପରିସ୍ଥିତି ଅସମ୍ଭାଳ ହେଲାଣି, କାନ୍ଦବେଳି ଏବଂ ଉତ୍ତେଜନାରେ ଫାଟି ପଡ଼ୁଛି ଶିଶୁ ଭବନ, ସହିବାର ସୀମା ଟପି ଗଲାଣି। ମୃତ ଶିଶୁଙ୍କ ସମ୍ପର୍କୀୟମାନେ ଶିଶୁ ଭବନ ଗେଟ୍ରେ ତାଲା ପକାଇଦେଲେ। କଟକ ଶିଶୁ ଭବନ ମୃତ୍ୟୁର ତାଣ୍ଡବ ଯେତିକି ବଢି ବଢି ଚାଲିଛି, ପ୍ରଶାସନ ଶିଶୁ ମୃତ୍ୟୁକୁ ରୋକିବା ପାଇଁ ସେତିକି ପଦକ୍ଷେପ ଗ୍ରହଣ କରିଚାଲିଛି, ତଥାପି ଶିଶୁ ଭବନରେ ଶିଶୁ ମୃତ୍ୟୁ ସଂଖ୍ୟା କମିବାର ନାଁ ଧରୁନି। କଟକ ଜିଲ୍ଲାପାଳଙ୍କ ନିଷ୍ପତ୍ତି କ୍ରମେ ଆଜିଠାରୁ ଶିଶୁ ଭବନରେ ମେ ଆଇ ହେଲ୍ପ ୟୁ ଡେସ୍କ କାର୍ଯ୍ୟ କରିବ। ଏଥିସହ ଶିଶୁ ଭବନରେ ଶିଶୁମାନଙ୍କୁ ସୁରକ୍ଷିତ ରଖିବା ଲାଗି ଜିଲ୍ଲା ପ୍ରଶାସନ ଆହୁରି କେତେକ ପଦକ୍ଷେପ ଗ୍ରହଣ କରିଛି। ଏଣିକି ଆଇସିୟୁ ବାହାରେ ସିସିଟିଭି କ୍ୟାମେରା ଲାଗିବ, ଆଇସିୟୁ ବାହାରେ ଅପେକ୍ଷା କରିଥିବା ଶିଶୁଙ୍କ ମା ଏବଂ ସେମାନଙ୍କ ପରିବାର ଲୋକେ ସେମାନଙ୍କ ପିଲାଙ୍କ ଅବସ୍ଥାକୁ ଦେଖିପାରିବେ। ଆବଶ୍ୟକସ୍ଥଳେ ଯଦି ମା ମାନେ ଆଇସିୟୁ ଭିତରକୁ ପିଲାଙ୍କୁ ଦେଖିବାକୁ ଚାହିଁବେ, ତାହେଲେ ସେମାନେ ପିନ୍ଧିଥିବା ଶାଢ଼ୀ ଉପରେ ଗାଉନ୍ ପିନ୍ଧି ଭିତରକୁ ଯାଇପାରିବେ ବୋଲି ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଆଜିଠାରୁ ପ୍ରତି ସନ୍ଧ୍ୟାରେ ଜିଲ୍ଲାପାଳ ବିଭିନ୍ନ ଅଭିଯୋଗ ଶୁଣିବେ ଶିଶୁ ଭବନରେ। ସାରଥି ବାବାଙ୍କ ଚେଲା ଗିରଫ। ଭଣ୍ଡ ସାରଥି ବାବାଙ୍କର ଅତ୍ୟନ୍ତ ଅନୁଗତ ତଥା ନିଲମ୍ବିତ ଶିକ୍ଷକ ଶରତ ପାତ୍ର ଆଜି ଗିରଫ ହୋଇଛନ୍ତି। ଝିଅର ଚକ୍ଷୁଦାନ କଲେ ମା। ନୟାଗଡ଼ ଜିଲ୍ଲାର ଖଣ୍ଡପଡ଼ା ସହରାଞ୍ଚଳରେ ଥିବା 8 ନମ୍ବର ୱାର୍ଡର ପାଢ଼ୀ ସାହିରେ ପୂର୍ବତନ କାଉନସିଲର ସ୍ୱର୍ଗତ ଚଣ୍ଡିପ୍ରସାଦ ମହାନ୍ତିଙ୍କ ଏକମାତ୍ର ଝିଅ ଅମ୍ରିତା 11 ବର୍ଷ ଘରେ ଶୋଇଥିବା ସମୟରେ ଗତ 28 ତାରିଖରେ ଭୋର 5ଟା ସମୟରେ ବିଷଧର ସାପ କାମୁଡ଼ିବାରୁ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ପ୍ରଥମେ ନୟାଗଡ଼ ଓ ପରେ ଭୁବନେଶ୍ୱର ସ୍ଥିତ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା, କିନ୍ତୁ ମୃତ୍ୟୁ ପରେ ନିଜ ଝିଅର ଆଖିକୁ ତାଙ୍କର ମା ଜୟନ୍ତୀ ଦାନ କରିଛନ୍ତି। ଅମ୍ରିତା ଖଣ୍ଡପଡ଼ା ବାଳିକା ଉଚ୍ଚ ବିଦ୍ୟାଳୟର ଷଷ୍ଠ ଶ୍ରେଣୀର ଛାତ୍ରୀ ଥିଲେ। 1965 ଯୁଦ୍ଧର 50 ବର୍ଷ ପୂର୍ତ୍ତି ବିଜୟ ଉତ୍ସବ। ଭାରତ ସରକାର 1965 ପାକିସ୍ତାନ ଯୁଦ୍ଧ ବିଜୟର 50 ବର୍ଷ ପୂର୍ତ୍ତି ପାଳନ ଆରମ୍ଭ କରିଛନ୍ତି। ପାକିସ୍ତାନକୁ ପରାଜୟର ସ୍ୱାଦ ଚଖାଇଥିବା ଭାରତ ଏହି ବିଜୟ ଉତ୍ସବକୁ 3 ସପ୍ତାହ ପର୍ଯ୍ୟନ୍ତ ପାଳନ କରିବ। ଗତକାଲି ଦିଲ୍ଲୀର ଇଣ୍ଡିଆ ଗେଟ୍ଠାରେ ଶହୀଦ ସ୍ମାରକୀ ସ୍ଥଳରେ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ବୀର ଶହୀଦଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ଗତକାଲି ସେନା ପକ୍ଷରୁ ବିଜୟ ମାର୍ଚ୍ଚ ହୋଇଥିଲା ଏବଂ 3 ସେନାର ଯବାନ ଏଥିରେ ଅଂଶଗ୍ରହଣ କରିଥିଲେ। ଖେଳ ଖବର। କଲମ୍ବରେ ବର୍ଷା, ଭାରତ 2 ୱିକେଟ୍ ବିନିମୟରେ 50 ରନ୍ କରିପାରିଛି। ଶ୍ରୋତା ବନ୍ଧୁ, ଯଦି ଆପଣ ଓଡ଼ିଶା ମୋବାଇଲ ବାଣୀର ନ୍ୟୁଜ୍ ଶୁଣିବାକୁ ଚାହୁଁଛନ୍ତି, ତେବେ 3 ଅଙ୍କ ଟିଫିନ୍ ନିଜର ମତାମତ ଜଣାନ୍ତୁ। ଧନ୍ୟବାଦ।